ଧରିଛି କୁହନ୍ତୁ।
ମୁଁ ଜଣେ ଭିନ୍ନକ୍ଷମ, ମୋ ନାଁ ବାହୁଡ଼ା କାଣ୍ଡି। ଜଳବାୟୁ ପରିବର୍ତ୍ତନ ଇଏ ବିଷୟରେ ମୁଁ ଜାଣିବାକୁ ଚାହୁଁଛି, ମୁଁ ତାକୁ ମେଣ୍ଟେନ୍ କେମିତି କରିବି। ତପବନ ନୟନ ବସ୍ତିରୁ କହୁଛି, 50 ନମ୍ବର ୱାର୍ଡ଼। ମୁଁ କୁଆଡ଼େ ଯିବା ଆସିବା କରିପାରୁନି, ସେଥିପାଇଁ ମୁଁ ମୋତେ କ'ଣ କରିବାକୁ ପଡ଼ିବ ମୁଁ ଜାଣିବାକୁ ଚାହୁଁଛି ଜଳବାୟୁ ପରିବର୍ତ୍ତନ ବିଷୟରେ।